ତମ ହେଉଛି ଗୁଣୀ ଛେକ।
Tom is a young boy.
ସେ ଗ୍ରିଟିଂସ ଶିଖିବାକୁ ଚାହାନ୍ତି।
He wants to learn greetings.
ତାଙ୍କର ମା ତାଙ୍କୁ ସାହାଯ୍ୟ କରିଛନ୍ତି।
His mother helps him.
ସେ କହୁଛି, ନମସ୍କାର, ଟମ୍।
She says, "Hello, Tom."
ଟମ୍ ହସୁଛି ଏବଂ ଉତ୍ତର ଦିଅଛି, "ହାଇ।"
Tom smiles and replies, "Hi."
ତମ ଶିକ୍ଷାଳୟକୁ ଯାଉଛି।
Tom goes to school.
ବିଦ୍ୟାଳୟରେ ସେ ତାଙ୍କର ବନ୍ଧୁଙ୍କୁ ମିଳେ।
At school, he meets his friend.
ସେ କହେ, ଶୁଭ ସକାଳ।
He says, "Good morning."
ତମର ବନ୍ଧୁ ହସୁଛନ୍ତି।
Tom's friend smiles.
ସେମାନେ ସାଙ୍ଗରେ ଶିକ୍ଷା ନେଉଛନ୍ତି।
They learn together.
ତମ ଗୁଡ଼ବାଇ ଶିଖେ ତାହା ପାଇଁ।
Tom learns goodbye too.
ସେ ପ୍ରସନ୍ନ ଅଛନ୍ତି।
He is happy.
ବେ ସେ ସମସ୍ତଙ୍କୁ ନମସ୍କାର କରିପାରିବ।
Now he can greet everyone.
ଟ୍ରୋପିଆ ଇଟାଲୀରେ ଏକ ଛୋଟ ନଗର।
Tropea is a small town in Italy.
ପ୍ରତିବର୍ଷ ସେମାନେ ଏକ ବଡ଼ ପ୍ରତିଷ୍ଠା କରନ୍ତି।
Every year they celebrate a big festival.
ସେଠାରେ ପରିବାର ଓ ରଙ୍ଗ ଭରିଛି।
The streets are full of people and colors.
ଦୋକାନଗୁଡ଼ିକ ସୁସ୍ୱାଦୁ ପଥର ଖାଦ୍ୟ ବେଚେ।
The shops sell delicious street food.
ଢେର ଲୋକ ପିଜା ଓ ପାସ୍ତା ଖାଉଛନ୍ତି।
Many people eat pizza and pasta.
ପ୍ରତିଟି ରଙ୍ଗରେ ବ୍ୟାନର ଅଛି।
There are banners in every color.
ଶିଶୁମାନେ ହସୁଛନ୍ତି ଏବଂ ବୃହତ ମାଳ ମଧ୍ୟରେ ଖେଳୁଛନ୍ତି।
Children laugh and play in the square.
ସମସ୍ତେ ଅଗ୍ନି ପରିଦର୍ଶନ ଆହ୍ନ କରୁଛନ୍ତି।
Everyone waits for the fireworks show.
ସହରଟି ସିହି ଏବଂ ଜୀବିତ ବୋଧ କରେ।
The town feels happy and alive.
ମାର୍କ ତାଙ୍କ ଶତାବ୍ଦୀରେ ଏକ ଯୁବ ପେସା ସାଧାରଣ ଥିଲା।
Mark was a young professional in his 20s.
ସେ ତାଙ୍କର କରିଅରକୁ ବୃଦ୍ଧି କରିବାକୁ ଚାହୁଁଥିଲେ ଏବଂ ନୂତନ ଲୋକଙ୍କୁ ମିଳିବାକୁ ଚାହୁଁଥିଲେ।
He wanted to grow his career and meet new people.
ଏକ ଦିନ ସେ ଏକ ନେଟୱର୍କିଂ ଘଟଣା ପାଇଁ ଏକ ଆମନ୍ତ୍ରଣ ମିଳିଲା।
One day, he received an invitation to a networking event.
ସେ ଉତ୍ସାହିତ ଓ କିଛି ଚିନ୍ତା କରୁଥିଲେ।
He felt excited and a little nervous.
ଘଟଣା ଅବସରରେ ସେ ଅନେକ ନୂତନ ଲୋକମାନେ ସହିତ ମିଳିଲେ।
At the event, he met many new people.
ସେ ନିଜକୁ ଆମନ୍ତ୍ରଣ ପ୍ରଦାନ କରିଥିଲେ ଏହି ବ୍ୟସ୍ତ ହେବା ସହିତ।
He introduced himself with a smile.
ସେମାନେ ଶେଷକେଇ ହସିଲା ଏବଂ ଆଲୋଚନାର ଆନନ୍ଦ ଉଠାଇଲେ।
Everyone smiled back and enjoyed the conversation.
ମାର୍କ ତାଙ୍କର ଭାବନାଗୁଡ଼ିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବାକୁ ଶିକ୍ଷା ନେଇଛି।
Mark learned to express his ideas clearly.
ସେ ତାଙ୍କର ଅନୁଭବଗୁଡ଼ିକୁ ହାର୍ଦ୍ଦିକ ଭାବରେ ଅନୁଭବ କଲେ।
He enjoyed sharing his experiences.
ଯେତେବେଳେ ସେ ଅଧିକ କଥା କହୁଥିଲେ, ସେ ଅଧିକ ଆତ୍ମବିଶ୍ୱାସୀ ହେବାକୁ ଲାଗି।
The more he talked, the more confident he became.
ଆଖିରେ ସେ ଅନ୍ୟମାନଙ୍କ ସହଯୋଗୀ ସୂଚନା ଅଦଳବଦଳ କରିଥିଲେ।
Finally, he exchanged contact information with others.
ଘଟଣା ପରେ ସେ ତାଙ୍କର ସାଧନାରେ ଗର୍ବିତ ଭାବିଲା।
After the event, he felt proud of his achievements.
ମାର୍କ ଶିଖିଲେ ଯେ ଏକ ନେଟୱର୍କ ବନେଇବା ଗୁରୁତ୍ୱପୂର୍ଣ୍ଣ।
Mark learned that building a network is important.
ସେ ଭବିଷ୍ୟତରେ ଅଧିକ ଘଟଣାକୁ ଆଗରୁ ଦେଖିଲେ।
He looked forward to more events in the future.
ଏହା ପାଇଁ ଏକ ଉଜ୍ଜ୍ୱଳ ସୂର୍ଯ୍ୟରୁ ବାରିଷ୍ଟ ମୋରନିଂ ଥିଲା ଯେତେବେଳେ ପାକିସ୍ତାନର ବାୟୁ ସ୍ପେସ୍ ଲୁପ୍ତ କରିବା ବିଷୟରେ ଖବର ଭଙ୍ଗିଗଲା।
It was a bright sunny morning when the news broke about Pakistan's airspace closure.
ସିଦ୍ଧାନ୍ତ ଅଚେତନରେ ଆସିଲା, ଅନେକ ପ୍ରବାସୀଙ୍କୁ ଅବରୋଧ କରିଦେଲା।
The decision came unexpectedly, leaving many travelers stranded.
ସେମାନେ ମଧ୍ୟରେ ଏକ ଯୁବ ଷ୍ଟୁଡେଣ୍ଟ ଅଲି ଥିଲେ, ଯିଏ ତାଙ୍କର ଅଧ୍ୟୟନ ପାଇଁ ଲଣ୍ଡନକୁ ଉଡ଼ୁଥିଲେ।
Among them was a young student named Ali, who was flying to London for his studies.
ତାଙ୍କର ଉଡ଼ାଣ ସମୟର ଅନ୍ତର୍ଗତ ହୋଇଥିଲା ଏବଂ ସେ ଆଶଙ୍କିତ ଏବଂ ଶୋକିତ ଅନୁଭବ କରିଥିଲେ।
His flight was delayed for hours, and he felt anxious and frustrated.
ସମୟ ସହିତ ଜାନିସ ନ୍ୟୁୟର୍କର ଗୋଟିଏ ବ୍ୟବସାୟୀ ନାରୀ ବନ୍ଦ ଦ୍ୱାରା ପ୍ରଭାବିତ ହେଲା।
Meanwhile, Janice, a businesswoman from New York, was also affected by the closure.
ସେ ଇସ୍ଲାମାବାଦରେ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିଲେ।
She was supposed to attend an important conference in Islamabad.
ଗଣନା ପାଇଁ ସମୟ ଗତି କରୁଥିବା ଦ୍ୱାରା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଉଛି।
As the hours passed, frustrations grew among the passengers.
ବହୁତେ ଏହାଙ୍କର ହରାଇଥିବା ସଂଯୋଗ ଓ ଫ୍ଲାଇଟ୍ର ନିମନ୍ତେ ଆବେଦନ କରିବାକୁ ଆରମ୍ଭ କରିବେ।
Many started to complain about their missed connections and flights.
ଏୟାରଲାଇନ୍ଗୁଡ଼ିକେ ଯାତ୍ରୀଙ୍କ ପୁନଃବୁକ୍ କରିବାକୁ ଚାହାନ୍ତି।
Airlines scrambled to handle the influx of passengers wanting to rebook their flights.
ବିରକ୍ତ ଶବ୍ଦଗୁଡ଼ିକ ଏୟାରପୋର୍ଟକୁ ଭରିଦେଲା ଯେତେବେଳେ ଲୋକେ ନିର୍ଣ୍ଣୟକୁ ଖୋଜୁଥିଲେ।
Frustrated voices filled the airport as people sought solutions.
କିଛି ଘଣ୍ଟା ପରେ କିଛି ଫ୍ଲାଇଟ୍ ଅଫାଇନାଲମେଣ୍ଟ ପୁନର୍ନିୟୋଜିତ ହେଲା, ଗୋଟିଏ କିଛିକୁ ସୁବିଧା ଆଣିଲା।
After several hours, some flights were finally rescheduled, bringing relief to a few.
କିନ୍ତୁ ବହୁତେ ପ୍ରାପ୍ତ ବେଳାରେ ଆହରଣ ପାଇଁ ବ୍ୟବସ୍ଥା ହେଲେ।
However, many were forced to seek accommodation overnight.
ହଙ୍ଗା ମାଧ୍ୟମରେ ବିଳମ୍ବର କାରଣରେ ବିଭିନ୍ନ ଏୟାରପୋର୍ଟରେ ଅବାଧ ଘଟିଛି।
The air traffic delays caused chaos in various airports around the world.
ଧାରଣାରେ ଯାତ୍ରାଠାରେ ପରିଣାମ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ଧୈର୍ଯ୍ୟ ବଳଶାଳୀ ହେଲା।
In the end, the impact on travel was significant, but resilience shone through.
The Accountant-re cinema taharo prakhyataro jatilatare gabhiro hoithae.
In The Accountant 2 Feet, the film delves deeper into the complexities of its protagonist.
Kahaniro godhani satarko bhabare tiyari hebaku eha samaya bhari darshako maneku asana kare.
The narrative structure is meticulously crafted, keeping viewers engaged throughout.
ପୁନରୁଦ୍ଧାର ଏବଂ ନୈତିକତାର ଭିତରେ ଦେଖ ଦର୍ଶକଙ୍କ ସହିତ ଯୋଗୁଛି।
The themes of redemption and morality resonate strongly with the audience.
ଉପରେ ବ୍ୟକ୍ତିତ୍ୱ ବିକାଶ ତାଙ୍କର ଯୁଦ୍ଧଗୁଡ଼ିକୁ ଓ ବିଜୟଗୁଡ଼ିକୁ ଦେଖିବା ପାଇଁ ଏକ ଯାନ୍ତ୍ରିକତି ଦିଏ।
Moreover, character development provides a window into their struggles and triumphs.
କୃତିକରେ ଫିଲ୍ମକୁ ସେ ପରିକଳ୍ପନାମୂଳକ କଥାର୍ତ୍ତା ଓ ସ୍ଥିତିଗତ ଧାରଣାରେ ପ୍ରଶଂସା କରିଛନ୍ତି।
Critics have praised the film for its compelling narrative and standout performances.
ପ୍ରତ୍ୟେକ ଚରିତ୍ର ତାଙ୍କର ଭୂମିକାକୁ ବିଶିଷ୍ଟ ଗହନତା ଆଣେ, ମୋଟ ଅନୁଭବକୁ ବୃଦ୍ଧି କରେ।
Each actor brings unique depth to their roles, enhancing the overall experience.
ଆଉ ଏହାରେ ସାଉଣ୍ଡଟ୍ରେକ୍ ଚଳଚ୍ଚିତ୍ରର ଭାବନା ରୂପାସ୍ତକରେ ଅତ୍ୟନ୍ତ ସମ୍ପୂର୍ଣ୍ଣ କରେ।
Additionally, the soundtrack complements the emotional tones of the film masterfully.
ଗତି କେବଳ ଅସମାନ ଥିଲେ ମଧ୍ୟ ଚାପରେ ପ୍ରମୁଖତା ଏକାନ୍ତ କରେ।
The pacing, although occasionally uneven, contributes significantly to the tension.
ଅନ୍ତେ ଆକାଉଣ୍ଟାଣ୍ଟ 2 ଗୁରୁତ୍ୱପୂର୍ଣ୍ଣ ସିକ୍ଲ ଭାବରେ ଉଦୟ ଘଟିଥାଏ, ଫ୍ରାଞ୍ଚାଇଜ୍‌କୁ ଅଧିକ ଉନ୍ନତ କରୁଛି।
Ultimately, The Accountant 2 Feet emerges as a noteworthy sequel, elevating the franchise further.
ଆଧୁନିକ କଳାର ଆଗମନ ମ ଶତାବ୍ଦୀର ଶେଷରେ କଳାକ୍ରିୟାକୁଥା ପ୍ରମୁଖ ପରିବର୍ତ୍ତନକୁ ସୂଚିତ କରିଛି।
The advent of modern art in the late 19th century marked a pivotal shift in artistic expression.
ଏହା ପରମ୍ପରାକୁ ଚ୍ୟାଲେଞ୍ଜ କରିଥିଲା, କଳାକାରଙ୍କ ପାଇଁ ନୂତନ ସମ୍ଭାବନାଗୁଡ଼ିକୁ ଉନ୍ମୋଚନ କରୁଛି।
It challenged conventions, unveiling new possibilities for artists.
ଇମ୍ପ୍ରେସନିଷ୍ଟମାନେ ଗୋଟିଏ ତାଳ ଏବଂ ରଙ୍ଗ କେନ୍ଦ୍ର କରି ଚିତ୍ରକଳାର ଦୃଶ୍ୟକୁ ରୂପାନ୍ତର କରିଥିଲେ।
The impressionists, with their focus on light and color, transformed the landscape of painting.
କ୍ୟୁବିଜମ କିଛି ସମୟ ପରେ ଉଦୟ ହେଲା, ଜନ୍ତୁଗୁଡ଼ିକୁ ଜ୍ୟାମିତିକ ଆକାରରେ ବିଭାଜନ କରିଲା।
Cubism emerged shortly thereafter, breaking down objects into geometric shapes.
ଏହି ଥର୍ତାମିକ ଦୃଢ଼ାନୁସାର ବିକଳ୍ପ ପ୍ରସ୍ତାବନା ସୂର୍ଯ୍ୟନିର୍ଦ୍ଦେଶ ଓ ବ୍ୟାକାରିକ ସମ୍ପର୍କକୁ ସଂଯୋଜନ କରିବା ପାଇଁ ଚେଷ୍ଟା କରାଯାଇଥିଲା।
This radical approach sought to redefine perspective and spatial relations.
Surrealism, ତାଙ୍କର ସ୍ୱପ୍ନ ଭାବର ଇମେଜିରି ସହିତ ବାସ୍ତବତାର ସୀମାକୁ ଅଗ୍ରଗତି କରିଛି।
Surrealism, with its dreamlike imagery, further challenged the boundaries of reality.
ବିଷୟର ବେଳା ସୃଜନଶୀଳତା ଆସିବାରେ ଭାବନାକୁ ପ୍ରତିନିଧିତ୍ୱରେ ଉପରେ ଗୁଡ଼ିକଲା।
Expressions of abstraction emerged, emphasizing emotion over representation.
ଏହି ଗତିଗତି ବିଜ୍ଞାୟ ହେବା ସତ୍ତ୍ୱେ ଏକ ସାଧାରଣ ସିଧା ଅନ୍ତର୍ଗତ ତିନିଜଣିକ ହେବା ଏବଂ ଶ୍ରେଷ୍ଠା ପ୍ରାଥମିକ ରହିଛି।
These movements, while distinct, shared a common thread of innovation and rebellion.
ଶୈଳୀମାନଙ୍କର ମିଶ୍ରଣ ସମକାଳୀନ କଳାକୃତିରେ ସ୍ପଷ୍ଟ।
The fusion of styles is evident in the works of various contemporary artists.
ତେଣୁ କଳାର ବିକାଶ ସମାଜର ମାରିଥିବା ମୂଲ୍ୟ ଓ ଆଧାର ଉପରେ ଆଲୋକିତ।
Thus, the evolution of art reflects society's changing values and perceptions.
ସେସରେ ଆଧୁନିକ କଳା ଆନ୍ଦୋଳନ ସମକାଳୀନ ସୃଜନାତ୍ମକ ବ୍ୟକ୍ତିତ୍ୱକୁ ଅବଶ୍ୟମ କରିଛି।
In conclusion, modern art movements have undeniably shaped contemporary creative expressions.